ପ୍ରଥମ ଦେଖାରେ କିଛି ଲାଗିନଥିଲା ଏମିତି ଯାହା ଏବେ ଲାଗୁଛି। ହଉ ପ୍ରଥମ ଦେଖାରେ କିଛି ଲାଗିନଥିଲା ଏମିତି ଯାହା ଏବେ ଲାଗୁଛି।
ଜି ସାର୍ଥକରେ ଜି ଭାଇପ୍ ଆପ୍ ଏବେ ଡାଉନଲୋଡ କରନ୍ତୁ।